ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସମ୍ବଲପୁରର ହୀରାକୁଦଠାରେ ହଟ୍ ଏୟାର ବେଲୁନ୍, ଅନୁଗୁଳ ଜିଲ୍ଲା ସାତକୋଶିଆଠାରେ ରାଫ୍ଟିଂ ବ୍ୟବସ୍ଥା ସାଙ୍ଗେ ରାଜ୍ୟର ଭିନ୍ ଭିନ୍ ଜାଗାର ଦୁଃସାହସିକ ପର୍ଯ୍ୟଟନର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ହୋଇଥିବା ଗୋଟିଏ ବୈଠକଟି ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ 2025 ଚୂଡ଼ାନ୍ତ କରାଯାଇଛି। ଏ ବାବଦେ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶାକେ ନଜରଥି ରଖିକରି ଓଡ଼ିଶାର ଦୁଃସାହସିକ ପର୍ଯ୍ୟଟନର ବିକାଶ କରାଯିବ। ଏଥିଲାଗି ଜୁଆନ ପିଲା ଟୁକେଲମାନଙ୍କୁ ତାଲିମ ଦିଆଯାଇକରି ବହୁଟେ ନିଯୁକ୍ତି ମିଳିପାରବା। ଇସବୁ ଗୋ ଆଡଭେଞ୍ଚର ପୋର୍ଟାଲ ଜରିଏ ଘରୋଇ କ୍ଷେତ୍ରକେ ବିଲ୍ ସାମିଲ କରାଯାଇପାରବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଆଇବା ଜୁନ୍ 23 ତାରିଖ ନୁ ରାଜ୍ୟର 20 ଜିଲ୍ଲାନ ଖାଲି ଥିବା 43 ସରପଞ୍ଚ ଆର୍ 23 ଜିଲ୍ଲାର 272 ୱାର୍ଡ ମେମ୍ବର ପଦବୀ ଲାଗି ଉପନିର୍ବାଚନ ହେବା। 24 ତାରିଖ ଭୋଟ୍ଗଣତି ସାଙ୍ଗେ ନିର୍ବାଚନ ଫଳାଫଲ ଘୋଷଣା କରାଯିବା। ନିର୍ବାଚନ ଲାଗି ଜୁନ୍ 20 ନୁ 24 ତକ୍ ସେ ଇଲାକାମାନଙ୍କେ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ବାହାରିଥିବା ବିଜ୍ଞପ୍ତି ନୁ ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲ ଆଜି ଉପରବେଳା 4 ବଜେ ବାହାରିବା। ଏଥର କଳା, ବାଣିଜ୍ୟ ଆଉ ବିଜ୍ଞାନର ପରୀକ୍ଷା ଫଲ ଏକାସାଙ୍ଗେ ବାହାରିବା। ରେଗୁଲାର ଆର୍ ଏକ୍ସ ରେଗୁଲାର ବର୍ଗଥି ମୋଟ 393,608 ଜଣ ଛାତ୍ରଛାତ୍ରୀ ଏ ପରୀକ୍ଷା ଦେଇଥିଲେ। ଏ ବାବଦେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା କହିଛନ୍।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଯୁକ୍ତ 2 ବାର୍ଷିକ ପରୀକ୍ଷା ଫଳ କଳା, ବିଜ୍ଞାନ, ବାଣିଜ୍ୟ ତଥା ଧନ୍ଦାମୂଳକ ଶିକ୍ଷା ଏ ସମସ୍ତଙ୍କର ଫଳାଫଳ 21 ତାରିଖ ଦିନ ଅପରାହ୍ନ 4 ବେଳେ କାର୍ଯ୍ୟାଳୟ ପରିସରରେ ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳାଫଳକୁ .results.odisha.gov.in କିମ୍ବା https.results.digilocker.gov.in ୱେବ୍ସାଇଟ୍ ମାଧ୍ୟମରେ ଘୋଷଣାର 1 ଘଣ୍ଟା ପରେ ଜାଣିପାରିବେ।
ସେଆଡ଼େ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ 3 ନାଁ ଲେଖା ସମୟକେ ଜୁନ୍ 1 ତାରିଖ ତକ୍ ବଢ଼ିଛି। ଛାତ୍ରଛାତ୍ରୀମାନେ ଆଇବା ଜୁନ୍ 1 ତାରିଖ ଭିତରେ ସାମ୍ସ ପୋର୍ଟାଲ ଜରିଏ ଅନ୍ଲାଇନ୍ ଆବେଦନ କରିପାରିବେ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆଇବା ଜୁଲାଇ 1 ତାରିଖ ନୁ ମୂଲ ହେବା। 6 ବିଷୟତି ହେବାର୍କେ ଥିବା ଏ ପରୀକ୍ଷା 10 ତାରିଖ ତକ୍ ଚାଲ୍ବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫ ବିଜ୍ଞପ୍ତି ବାହାରିଛି। 2025 ମେଟ୍ରିକ୍ ପରୀକ୍ଷାର୍ଥୀ ଅନୁପସ୍ଥିତ, ଫେଲ୍ ଆର୍ ଏମ୍ପି ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ପାସ୍ କରବାର୍ ଲାଗି ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ସୁଯୋଗ ରହିଛି। ଏଥିଲାଗି ଗଲା 14 ତାରିଖ ନୁ ମୂଲ ହୋଇଥିବା ଆବେଦନ ପ୍ରକ୍ରିୟା ଆଇବା 26 ତାରିଖ ତକ୍ ଚାଲ୍ବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ଜରିଆଥି ଅନ୍ଲାଇନ୍ଥି ଆବେଦନ କରିପାରିବେ। ଏ ବଛର ମାଲଦ୍ୱୀପଠାରେ ହେବାର୍କେ ଥିବା ମାଲଦ୍ୱୀପ ସାରସ ୱାର୍ଲଡ ଏକ୍ସପୋ 2025 କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫ ଗୋଟେ ଜିଲ୍ଲା ଗୋଟେ ଦରବ ଅଧୀନଥି ଭାରତର ଭିନ୍ ଭିନ୍ ଇଲାକାର ଉତ୍ପାଦିତ ଦରବମାନ ଠାନ୍ ପାଇବା। ମେ 23 ତାରିଖ ନୁ ହେବାର୍କେ ଥିବା ଏକ୍ସପୋଥି ଓଡ଼ିଶାର 5 ଜିଲ୍ଲାର 5 ସ୍ୱୟଂସହାୟ ଗୋଷ୍ଠୀଙ୍କ 7 ଉତ୍ପାଦିତ ଦରବ ପ୍ରଦର୍ଶନ କରବାର୍କେ ମନୋନୀତ ହୋଇଛି। ଏଥି ବରଗଡ଼ର ହ୍ୟାଣ୍ଡଲୁମ୍ ଆର୍ ଏଗ୍ରି ପ୍ରଡ୍ୟୁସର କମ୍ପାନୀର ସମ୍ବଲପୁରୀ ଶାଢ଼ୀ, ସୁବର୍ଣ୍ଣପୁର ମା ମଙ୍ଗଳା ଏସ୍ଜିର ଇକତ ଶାଢ଼ୀ, ପୁରୀ ରଘୁରାଜପୁରର ପଟ୍ଟଚିତ୍ର ଥିବାର ଜଣାପଡ଼ିଛି। ସରକାରୀ କାମଥି ସ୍ୱଚ୍ଛତା ଆଣବା ଲାଗି ବୌଦ୍ଧ ଜିଲ୍ଲାର ଆଇବା 27 ତାରିଖ ନୁ ଅନ୍ଲାଇନ୍ ନଥିପତ୍ର ବ୍ୟବସ୍ଥା ମୂଲ ହେବା। ଇତାକେ ଲାଗୁ କରବାର୍ ଲାଗି ରାଜ୍ୟ ସରକାରଙ୍କ ତରଫ ପାଇଲଟ୍ ଜିଲ୍ଲା ଭାବେ ବୌଦ୍ଧ ଜିଲ୍ଲାକେ ବଛାଯାଇଛି। ଏ ମାସର 27 ତାରିଖ ତକ୍ ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ, ବ୍ଲକ୍ ଆଉ ତହସିଲ କାର୍ଯ୍ୟାଳୟନ ଇ ଅନ୍ଲାଇନ୍ ନଥିପତ୍ର ବ୍ୟବସ୍ଥା ମୂଲ ହେବା। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଗଲାକାଲି ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡଲି ମାଝୀଙ୍କ ସଭାପତିତ୍ୱତି ହୋଇଥିବା ବୈଠକଟି କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରମୁଖ ଯୋଗଦେଇକରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲାଗି ସମକର ସହଯୋଗ କାମନା କରିଥିଲେ। ଏ ଅବସରରେ କୃଷି, ଯୋଗାଣ, ସ୍ୱାସ୍ଥ୍ୟ, ଶିକ୍ଷା ବାଗିର ଭିନ୍ ଭିନ୍ ବିଭାଗର 3 ମାସର କାମକାଜର ସମୀକ୍ଷା କରାଯାଇଥିଲା। ଦାମନ ଆଉ ଦିଉନ ମୂଲ ହୋଇଥିବା ପହିଲା ଖେଲୋ ଇଣ୍ଡିଆ ବିଚ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଥି ଓଡ଼ିଶା ମହିଳା ଦଲ ତାର ପହିଲା ମ୍ୟାଚ୍ ଜିତିଛେ। ଟୁର୍ଣ୍ଣାମେଣ୍ଟଥି ଓଡ଼ିଶା ଦଲ ମଧ୍ୟପ୍ରଦେଶ ଦଲକେ 18-0 ଗୋଲ୍ଥି ହରେଇଛେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 24 ତାରିଖ ତକ୍ ରାଜ୍ୟର ବଡ଼ଭାଗୀ ଜିଲ୍ଲାର କାଲବୈଶାଖୀ ପ୍ରଭାବଥି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଆଇବା 24 ଘଣ୍ଟା ଭିତରେ ଉତ୍ତର ଆର୍ ଦକ୍ଷିଣ ଓଡ଼ିଶାର କେତେଟା ଜାଗାର ହାଲ୍କାନୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ 13 ଜିଲ୍ଲାର ଜବର ଘଡ଼ଘଡ଼ି, ଧୁକାଗଡ଼ି ଆଉ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।